ତାଙ୍କେ ପୁରୀ ଯାଇଥିଲା ଯଦି ତାଙ୍କେ ତ ବହୁତ ପଇସା ଆମେ ଖାଲି କରୁଥିଲୁ, ଯେହେତୁ ଗଭର୍ଣ୍ଣମେଣ୍ଟ ଗାଡ଼ି ଡାକିବାରୁ ଆମେ ତାଙ୍କୁ ଧନ୍ୟବାଦ ଦେଉଛୁ ଆଉ କମ୍ ପଇସାରେ ଖାଇବୁ।
ହ୍ୟାଲୋ ନମସ୍କାର ଆଜ୍ଞା, ମୋ ଟାଙ୍କିଟା ଆଜ୍ଞା ପୁରି ଯାଇଥିଲା। ମୁଁ ମହେଶ୍ୱର ପାତ୍ର କହୁଛି ଆଜ୍ଞା, ମୋ ଟାଙ୍କିଟା ପୁରି ଯାଇଥିଲା, ଗଭର୍ଣ୍ଣମେଣ୍ଟ ଗାଡ଼ି ଆସିବାରୁ ମୁଁ ବହୁତ କମ୍ ପଇସାରେ ହେଇଗଲା, ବହୁତ ଖୁସି ଆଜ୍ଞା।